ମୁଁ 19 ନମ୍ବର ୱାର୍ଡ ବାଲିଆପଟାରୁ ମୋନାଲିସା ବେହେରା କହୁଥିଲି। ମୋ ସାହିର ସମସ୍ୟା ବହୁତ କିଛି ଅଛି, ସବୁ ତ ସମାଧାନ କରିପାରିବିନି। ତା ଦେହରୁ କିଛିଟା ମୁଁ କରିବାକୁ ଚାହୁଁଛି। କଣ ନା, ଆମ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଅଭାବ ଅଛି, ଯେ ସେ ସମସ୍ୟାର ସମାଧାନ କଲେ ମୁଁ ଖୁସି ହୁଅନ୍ତି।